ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ତି ତାପସ ରଞ୍ଜନ ସାହୁ। ଲୋକସଭା ନିର୍ବାଚନ 2024 ଲାଗି 3 ନମ୍ବର ଖେପ୍ର ନାମାଙ୍କନ ପତ୍ର ଦାଖଲ କାମ ଗଲକାଲ ବେଲବୁଡ଼େ ସରିଛି। 10ଟା ରାଜ୍ୟ ଆର୍ 2ଟା କେନ୍ଦ୍ରଶାସିତ ଅଞ୍ଚଳର 94ଟା ସଂସଦୀୟ ଆସନ ଲାଗି ଆଏବା ମେ ମାସର 7 ତାରିଖ ଦିନ ଭୋଟ୍ ହେବା। ଆଜି ନାମାଙ୍କନ ପତ୍ର ଯାଞ୍ଚ କରାଯିବା ଆର୍ ଆଏବା ସୋମବାର ଦିନ ତକ୍ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ। ଆଇବା ମାସର 13 ତାରିଖ ଦିନ ରାଇଜେ ହେବାର୍କେ ଥିବା ପହିଲା ଖେପ୍ ମତଦାନ ଲାଗି ଗଲା କାଏଲ ତକ୍ 15 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବୋଲି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି। ସେଥିରେ ଭିତରେ 4 ଜଣ ଲୋକସଭା ପ୍ରାର୍ଥୀ ରହିଥିବା ବେଳେ 11 ଜଣ ବିଧାନସଭା ପ୍ରାର୍ଥୀ ରହିଛନ୍ତି। ବ୍ରହ୍ମପୁରରୁ 2 ଜଣ ନବରଙ୍ଗପୁର ଆର୍ କୋରାପୁଟରୁ ଲୋକସଭା ଆସନ ଲାଗି ଜଣେ ଲେଖାଁ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ହେଲେ କଳାହାଣ୍ଡି ଲୋକସଭା ଆସନ ଲାଗି ଏଛେନ୍ତ କେନ୍ସି ଭିଲ୍ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ ନୁହେଁ କରନ୍ ବୋଲି ନିର୍ବାଚନ ଆୟୋଗଙ୍କ ସୂତ୍ରରୁ ଜଣାପଡ଼ିଛି। ଇନ ଜଣାଇ ଦିଆଯାଇପାରେ ଯେ ପହିଲା ଖେପର ନିର୍ବାଚନ ଲାଗି ଚଳିତ ମାସର 25 ତାରିଖ ତକ୍ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିପାରିବେ। ଆଇବା 26 ତାରିଖ ନାମାଙ୍କନ ପତ୍ର ଯାଞ୍ଚ ଆର୍ 29 ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ଦିନ ରହିଛି। ଏହି 4ଟା ଲୋକସଭା ଆସନର ଭୋଟ୍ ଲାଗି ମୋଟ 7,299 ମତଦାନ କେନ୍ଦ୍ର ଖୋଲାଯାଇଛି। ରାଇଜେ ହେବାର୍କେ ଥିବା ସାଧାରଣ ନିର୍ବାଚନ ଲାଗି ଏଥର ଭୋଟ୍ କେନ୍ଦ୍ରମାନଙ୍କେ ଛାତ୍ର ସ୍ୱେଚ୍ଛାସେବୀମାନେ ନିୟୋଜିତ ହେବେ। ଏନ୍ସିସି, ଏନ୍ଏସ୍ଏସ୍, ସ୍କାଉଟ୍ସ, ଗାଇଡ୍ସ, ରେଞ୍ଜର ଆର୍ ରୋଭର ୟୁଥ୍, ରେଡ୍କ୍ରସ, ଷ୍ଟୁଡେଣ୍ଟ ପୁଲିସ୍, ଛାତ୍ର ସ୍ୱେଚ୍ଛାସେବୀମାନେ ଭୋଟ୍ ଦେବାର୍କେ ଆସୁଥିବାର ଭିନ୍ନକ୍ଷମ ଆର୍ ବରିଷ୍ଠ ନାଗରିକମାନଙ୍କୁ ସାହାଯ୍ୟ କରିବେ। ଏ ବାବଦେ ସବୁ ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଚିଠି ଜରିଏ ଜଣାଇ ଦିଆଯାଇଛି। ଶ୍ରୀକ୍ଷେତ୍ର ପୁରୀନ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଲାଗି ପହିଲା ଖେପର ସମନ୍ୱୟ ସମିତି ବୈଠକ ଆଜି ସକାଳର 11 ବଜେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଅଧ୍ୟକ୍ଷତାଟି ପୁରୀ ଟାଉନ୍ହଲ୍ଠାରେ ହେବା। ବୈଠକଟି ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଆର୍ ରାଜ୍ୟ ପ୍ରଶାସନର ଅଧିକାରୀମାନଙ୍କ ସହିତ ସେବାୟତ, ବୁଦ୍ଧିଜୀବୀ ଆର୍ ସାମ୍ବାଦିକମାନେ ଭେଲ୍ ଯୋଗଦେବେ। ବୈଠକଟି ରଥଯାତ୍ରା ଲାଗି ରଥ ତିଆରି, ମହାପ୍ରଭୁମାନଙ୍କ ନୀତିକାନ୍ତି, ଭକ୍ତମାନଙ୍କର ସୁରକ୍ଷା ଆର୍ ଆଇନ ଶୃଙ୍ଖଳା ରକ୍ଷା ବାବଦେ ଆଲୋଚନାମାନ ହେବା। ଆଇବା ମେ ମାସର 1 ତାରିଖରୁ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକମାନଙ୍କ ଲାଗି ବନ୍ଦ ରହେବା ବୋଲି ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍। ମଗରମାନଙ୍କ ପ୍ରଜନନ ଋତୁ ଚାଲିଥିବାରୁ ପଦକ୍ଷେପ ନିଆଯାଇଛି ବୋଲି ବନଖଣ୍ଡ ଅଧିକାରୀ କହିଛନ୍। ଏ ଜାତୀୟ ଉଦ୍ୟାନ ଜୁଲାଇ ମାସର 31 ତାରିଖ ତକ୍ ବନ୍ଦ ରହିବା। ଆୟୁର୍ବେଦିକ ଆର୍ ହୋମିଓପାଥିକ ମେଡିକାଲ ଅଫିସର ନିଯୁକ୍ତି ଲାଗି ହୋଇଥିବାର ପରୀକ୍ଷା ଫଲ ଗଲାକାଲ ବାହାରିଛି। ଆୟୁର୍ବେଦିକ ମେଡିକାଲ ଅଫିସର ପରୀକ୍ଷାର୍ଥୀ 428 ଜଣ ଆର୍ ହୋମିଓପାଥିକ ମେଡିକାଲ ଅଫିସର ପରୀକ୍ଷାର୍ଥୀ 319 ଜଣ ପାସ୍ କରିଛନ୍। ସମ୍ବଲପୁର ମହାନଗର ନିଗମ ଆର୍ ୱାଟକୋ ତରଫୁ 41ଟା ୱାର୍ଡ ଲାଗି 32 ଜଣ ଜଳସାଥୀଙ୍କୁ ନିଯୁକ୍ତ କରାଯାଇଛି। ପିଇବା ପାଣିର ସମସ୍ୟାର ସମାଧାନ ଲାଗି ମହାନଗର ନିଗମ ଆର୍ ୱାଟକୋ ତରଫୁ 24 ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ଜଳସାଥୀମାନେ ପିଇବାର ପାଣି ସମସ୍ୟାର ସମାଧାନ 24 ଘଣ୍ଟା ଭିତରେ କରିବେ ବୋଲି ପ୍ରଶାସନ ତରଫୁ ନିର୍ଦ୍ଦେଶ ଦିଆଯାଇଛି। ସବୁ ୱାର୍ଡନୁ ପୋଷ୍ଟର ଜରିଏ ଜଳସାଥୀମାନଙ୍କର ନାଁ ଆର୍ ଫୋନ୍ ନମ୍ଘର ଦିଆଯାଇଛି। ରାଜ୍ୟ ଜବର ଖରା ହେଉଥିବାରୁ ରାଜ୍ୟ ସରକାର ସବୁ ସରକାରୀ ସରକାରୀ ଅନୁଦାନ ପାଉଥିବାର ଆର୍ ବେସରକାରୀ ସ୍କୁଲମାନଙ୍କେ ଆଇବା ଜୁନ୍ 15 ତାରିଖ ତକ୍ ଛୁଟି ଘୋଷଣା କରିଛନ୍ତି ବୋଲିକରି ସାମାଜିକ ଗଣମାଧ୍ୟମଟି ପ୍ରଚାର ହେଉଛି। ଏହି ଖବରକେ ବିଦ୍ୟାଳୟ ଆର୍ ଗଣଶିକ୍ଷା ବିଭାଗ ଖଣ୍ଡନ କରିଛନ୍। ସ୍ୱଷ୍ଟୀକରଣଟି କହିଛନ୍ତି ଯେ ଖରା ଲାଗି ଆଜତକ୍ ଛୁଟି ଘୋଷଣା କରାଯାଇଥିଲା, ଏତାକେ ବଢ଼ାବାର ଲାଗି ସରକାରଙ୍କ ତରଫୁ କେନ୍ସି ପ୍ରକାର ନିଷ୍ପତ୍ତି ନୁହେଁ ନିଆଯାଏ। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ୟୁଜିସି ତରଫୁ କରାଯାଉଥିବା ୟୁଜିସି ନେଟ୍ ଜୁନ୍ ସେସନ 2024 ଲାଗି ଛାତ୍ରଛାତ୍ରୀମାନେ ଆଜିଠାରୁ ଆବେଦନ କରିପାରିବେ। ଏ ବାବଦେ ଏନ୍ଟିଏର ୱେବ୍ସାଇଟ୍ଟି ପୂରା ବିବରଣୀ ମିଳିପାରିବ ବୋଲି ୟୁଜିସି ଅଧ୍ୟକ୍ଷ ଏମ୍ ଜଗଦେଶ କୁମାର ସାମାଜିକ ଗଣମାଧ୍ୟମ ଏକ୍ସଟି ସୂଚନା ଦେଇଛନ୍। ସେ କହିଛନ୍ତି ଯେ 4 ବର୍ଷିଆ ସ୍ନାତକ ପଢ଼ୁଥିବାର ଶେଷ ବଛରର 8 ନମ୍ବର ସେମିଷ୍ଟର ଛାତ୍ରଛାତ୍ରୀମାନେ ୟୁଜିସି ନେଟ୍ ଆବେଦନ କରିପାରିବେ। ରାଜ୍ୟ ବୀମା ଯୋଜନା ଡାକ୍ତରଖାନାମାନଙ୍କେ କାମ କରୁଥିବାର ଫାର୍ମାସିଷ୍ଟ ଆର୍ ଲାବୋରେଟୋରୀ ଟେକ୍ନିସିଆନମାନଙ୍କର 2 ଦିନିଆ ତାଲିମ କର୍ମଶାଳା ଗଲାକାଲି ଭୁବନେଶ୍ୱରରେ ଉଦ୍ଘାଟିତ ହୋଇଯାଇଛି। ଶ୍ରମ ବିଭାଗ କମିଶନର ଆର୍ ଶାସନ ସଚିବ ଆର୍ ଏସ୍ ଗୋପାଳନ ଏଟାକେ ଉଦ୍ଘାଟନ କରିଥିଲେ। ଏହି କର୍ମଶାଳାଥି 36 ଜଣ ଫାର୍ମାସିଷ୍ଟ ଆର୍ ଲାବୋରେଟୋରୀ ଟେକ୍ନିସିଆନ୍ ଯୋଗ ଦେଇଛନ୍। ଏହି କର୍ମଶାଳା 2 ଦିନ ତକ୍ ଚାଲବା। ଚୈତ ମାସର ପବିତ୍ର ଦ୍ୱାଦଶୀ ତିଥିଟି ପ୍ରଭୁ ଶ୍ରୀ ଶ୍ରୀ ଲିଙ୍ଗରାଜ ଆଜି ରାମେଶ୍ୱରରୁ ନିଜର ମନ୍ଦିରକେ ଫେରିବେ। ଦିନର 1 ବଜେ ପହଣ୍ଡି ଆର୍ 3:30 ବଜେ ରଥଘିଚା ମୂଲ ହେବା ବୋଲିକରି ମନ୍ଦିର ପ୍ରଶାସନ ତରଫ କୁହାଯାଇଛି। ଇନ ଜଣାଇ ଦିଆଯାଇପାରେ ଯେ ପ୍ରଭୁ ଲିଙ୍ଗରାଜଙ୍କର ଦୋଳ ଗୋବିନ୍ଦ ଆର୍ ବହେନ ରୁକୁଣୀଙ୍କ ସାଙ୍ଗ ନେଇକରି ଗଲା ଅଶୋକାଷ୍ଟମୀ ଦିନ ରାମେଶ୍ୱର ମନ୍ଦିର ଯାତ୍ରା କରିଥିଲେ। এছিনের আঞ্চলিক খবর ইনো শেষ হল। আর বেলার আঞ্চলিক খবর শুনে পারবে রাতে 7:02। জুহার।